ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହୃଦୟରେ ନାଚି ନାଚି ଗାଉଛି ମୋ ମନ, କରିଦେଲେ ଯୀଶୁ ମୋର ପାପକୁ ମୋଚନ। ନାଚି ନାଚି ଗାଉଛି ମୋ ମନ, କରିଦେଲେ ଯୀଶୁ ମୋର ପାପକୁ ମୋଚନ। ପ୍ରେମ ଗୁଣେ ମଜିଯିବି ସଦା ମହାପରିତ୍ରାଣେ, କେଡ଼େ ଭାଗ୍ୟ ସତେ ମୋର ଏ ଜୀବନ।
ହୃଦୟରେ ନାଚି ନାଚି ଗାଉଛି ମୋ ମନ,
କରିଦେଲେ ଯୀଶୁ ମୋର ପାପକୁ ମୋଚନ। ହୃଦୟରେ ନାଚି ଉଠୁ ମହାପରିତ୍ରାଣ,
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ
ଯୀଶୁଙ୍କ ଆଗମନର ଚିହ୍ନଟ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଯୀଶୁଙ୍କ ଆଗମନରେ ତାହାଙ୍କ ଚିହ୍ନ। ବନ୍ଧୁ, ଯେପରି ଆମେ ଗତକାଲି ଆଲୋଚନା କରିଥିଲୁ ଯୁଦ୍ଧ ବିଷୟରେ, ବର୍ତ୍ତମାନ ଯେଉଁ ଯୁଦ୍ଧ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି, ଆଉ ସେହି ଯୁଦ୍ଧରେ ଅନେକ ଭାଇ ଭଉଣୀ, ଅନେକ ନିରୀହ ଲୋକେ ମୃତ୍ୟୁ ହୋଇଛନ୍ତି, ଆପଣା ସମ୍ପତ୍ତି ହରାଇଛନ୍ତି, ଆପଣା ନିଜର ଲୋକଙ୍କୁ ହରାଇଛନ୍ତି, ଅନେକ ଲୋକ ବି ଘର ହୋଇଛନ୍ତି। ବନ୍ଧୁ, ଯୁଦ୍ଧ ଏହି ଶେଷ ସମୟରେ ହେବ ଏହିପରି ଯୀଶୁଖ୍ରୀଷ୍ଟ ମାଥ୍ୟୁ 24 ପର୍ବରେ କହିଥିଲେ। ଆଉ ତାଙ୍କ ଆଗମନ ହେବା ପୂର୍ବେ ତାଙ୍କ ଆମେ କିପରି ଚିହ୍ନିବା, ଚାଲନ୍ତୁ ତାହା ଆମେ ଆଜି ଆମେ ଧ୍ୟାନ ଦେବା। ବନ୍ଧୁ, ମୁଁ ଜାଣେ ଅନେକ ଭବିଷ୍ୟତ ପାଇଁ ଚିନ୍ତିତ, ଅନେକ ମୁଁ ଚିନ୍ତିତ, ଆପଣ ଚିନ୍ତିତ, ସମସ୍ତେ ଅନେକ ଚିନ୍ତିତ ଭବିଷ୍ୟତ ପାଇଁ। ଯେତେବେଳେ ଆମେ ଗୋଟିଏ ସହରକୁ ଆସୁଥିବା ପ୍ରଶାସନକୁ ବିଚାର କରୁ, ଏହାର ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିଆନ ବିରୋଧୀ ହୃଦ ସହିତ ସେମାନଙ୍କ ଆଗକୁ ବଢ଼ାଉଛି। ଯେତେବେଳେ ଆମେ ମାଓବାଦୀଙ୍କ ଦ୍ୱାରା ଆମର ରାଜନୀତି ବା ରାଜନୀତି ନିର୍ମାଣରେ ହିଂସାକୁ ବିଚାର କରୁ, ତେବେ ସେତେବେଳେ ଆମେ ହତାଶ ହୋଇପଡ଼ୁ। ଏଗୁଡ଼ିକ ଆମ ସମୟରେ ଲକ୍ଷଣ କି? ଶେଷ ଦୂର ହୋଇପାରେ କି? ଏହି ସମସ୍ତ ଜିନିଷ ଏବଂ ଆମର ଚାରିପାଖରେ ଥିବା ବିଶ୍ୱ ପରିସ୍ଥିତି ବିଚାର କରିବା ବେଳେ ଆମେ ରହୁଥିବା ସମୟ ବିଷୟରେ ଚିନ୍ତା କରୁ, ଭବିଷ୍ୟତ ଆମ ପାଇଁ କ'ଣ ରଖିବ। ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ସେମାନେ ମନ୍ଦିରର ଚମତ୍କାର ଗଠନ ବିଷୟରେ ସୂଚାଇ ଦେଲେ। ଯେତେବେଳେ ସେମାନେ ଅଲିଭ ପର୍ବତରେ ମନ୍ଦିର ପର୍ବତକୁ ଦେଖୁଥିଲେ ଏବଂ ଯୀଶୁ ଉତ୍ତର ଦେଲେ, ଏହିପରି ମାଥ୍ୟୁରେ ଆମେ ପାଉଛୁ, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେ ଏସବୁ ଦେଖୁ ନାହିଁ କି? ମୁଁ ତୁମକୁ ସତ୍ୟ କହୁଅଛି, ଏଠାରେ ଗୋଟିଏ ପଥର ଅନ୍ୟ ପଥର ଉପରେ ରହିବ ନାହିଁ ଯାହା ଭାଙ୍ଗି ପଡ଼ିବ। ଏହିପରି ଯୀଶୁ କହିଥିଲେ ବନ୍ଧୁ, ସେହି ଜେରୁସାଲମର ଲକ୍ଷଣ ବିଷୟରେ। ଶିଷ୍ୟମାନେ ଭାବିଲେ ଯେ ମନ୍ଦିରର ବିନାଶ ଜଗତର ଶେଷ ହେବ। ତେବେ ସ୍ୱାଭାବିକ ଭାବରେ ସେମାନେ ପଚାରିଲେ, କେବେ ଏହିପରି ହେବ? ତାହା ହେଉଛି ବଡ଼ ପ୍ରଶ୍ନ ବନ୍ଧୁ, କେବେ ଏହିସବୁ ହେବ? ଆମେ ବି ପ୍ରଶ୍ନ କରିଥାଉ, ଯେପରି ଆମେ କୌଣସି ଜିନିଷ ଜାଣୁ ବା କୁହାଯାଏ ତାହା ବିଷୟରେ ଜାଣିବା ପାଇଁ ଆମେ ପ୍ରଶ୍ନ କରିଥାଉ। ତାହା ହେଉଛି ବଡ଼ ପ୍ରଶ୍ନ କି ଶେଷ କେବେ ହେବ। ମାଥିଉ ତାର ଚବିଶ ତାର ତେଇଶରେ ଯଦି ଆମେ ଦେଖିବା, ସେ ଅଲିଭ ପର୍ବତ ଉପରେ ବସିଥିବା ବେଳେ ଶିଷ୍ୟମାନେ ବ୍ୟକ୍ତିଗତ ଭାବେ ତାଙ୍କ ନିକଟକୁ ଆସିଲେ ଆଉ ପଚାରିଲେ ଆଉ କହିଲେ, ଆମକୁ କୁହ ଏହିସବୁ ଘଟଣା କେବେ ଘଟିବ ଏବଂ ତୁମର ଆଗମନ ଏବଂ ଯୁଗର ଶେଷ ଚିହ୍ନ କ'ଣ ହେବ। ବନ୍ଧୁ, ଏହିପରି ଶିଷ୍ୟମାନେ ଯୀଶୁଖ୍ରୀଷ୍ଟଙ୍କୁ ପଚାରିଲେ ଜାଣିବା ପାଇଁ। ବନ୍ଧୁ, ଆଶା କରାଯାଉଥିବା ଉତ୍ତର ସର୍ବଦା ନୁହେଁ। ପ୍ରାୟ ଚାଳିଶ ବର୍ଷ ପରେ 70 ଖ୍ରୀଷ୍ଟାବ୍ଦ ମନ୍ଦିରଟି ଧ୍ୱଂସ ହୋଇଗଲା। ବନ୍ଧୁ, ଯୁଗର ଶେଷ ଏବଂ ଯୁଗ ଏବଂ ଯୀଶୁ ପୁନର୍ବାର ଆସିବା ଅନ୍ୟ ଏକ ବିଷୟ, ଯାହା ମାଥିଉ ତାର 24-25 ଅଧ୍ୟାୟ ଦେଖିବା। ବନ୍ଧୁ, ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସହିତ କାର୍ଯ୍ୟ କରିଥିଲା ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ଏବଂ ଯୁଗର ସମାପ୍ତ ବା ସମାପ୍ତର ଲକ୍ଷଣ କ'ଣ ହେବ ତାହା ଦେଖିବା ପାଇଁ ଆମେ ଦିନକୁ ଦିନ ଜାରି ରଖିବା ଉଚିତ। ଯେପରି ମାଥିଉ ତାର 24 ପର୍ବ ଯଦି ଆମେ ଦେଖିବା 4-8 ପର୍ଯ୍ୟନ୍ତ, ଇତିହାସ ମଧ୍ୟରେ ଲୋକମାନେ ଶେଷରେ ଆଗମନ ବିଷୟରେ ଆଶ୍ଚର୍ଯ୍ୟ ହେଲେ। ଖ୍ରୀଷ୍ଟିଆନମାନେ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଚିନ୍ତା କରିଛନ୍ତି। ଆମର ଅସୁବିଧା ଇତିହାସରେ କେବଳ ସମୟ ନୁହେଁ, ଆସୁଥିବା ଅସୁବିଧା ବିଷୟରେ ଯୀଶୁ ଆମକୁ ଚେତାବନୀ ଦେଇଛନ୍ତି। ଜହନ 16:33 ଆମେ ଦେଖୁଅଛୁ ଏହିପରି କି ଯୀଶୁ କହିଲେ, ମୁଁ ତୁମକୁ କହୁଅଛି ଯେପରି ତୁମେ ମୋଠାରେ ଶାନ୍ତି ପାଇବା ବା ପାଇବ, ଦୁନିଆରେ ତୁମେ ଦୁଃଖ ଅଛି କିନ୍ତୁ ସାହସ କର, ମୁଁ ଜଗତକୁ ପରାସ୍ତ କରିଛି ଆଉ ତୁମେ ମଧ୍ୟ ସେହିପରି ଜଗତକୁ ପରାସ୍ତ କରିବ। ଯେହେତୁ ଦୁନିଆରେ ଦୁଃଖ କଷ୍ଟ ବାଧା କ୍ଲେଶରେ ଭରି ହୋଇଅଛି, ବରଂ ଯଦି ମୋଠାରେ ବିଶ୍ୱାସ କରିବ ଏହି ଦୁଃଖ କଷ୍ଟ ବାଧାରୁ ତୁମେ ପାର ହୋଇଆସିବ। ବନ୍ଧୁ, ଯୀଶୁ ତାଙ୍କର ସମସ୍ତ ସେବାରେ ଚେତାବନୀ ଦେଇଛନ୍ତି। ମନେ ରଖନ୍ତୁ, ସେ ତାଙ୍କୁ ଅନୁସରଣ କରୁଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେ କହିଥିଲେ। ଏହି ସମସ୍ତ ବିଷୟରେ ଯୀଶୁ ନିଜ ଶିଷ୍ୟମାନଙ୍କ ସହିତ ଆଗେଇଥିଲେ। ବନ୍ଧୁ, ଯଦି ଆମେ ଜହନ ଯଦି ପଢ଼ିବା, ସେଠି ଆମେ ପାଉଛୁ, ଯଦି ଜଗତ ତୁମକୁ ଘୃଣା କରେ ତୁମେ ଜାଣ ଯେ ଏହା ତୁମକୁ ଘୃଣା କରିବା ପୂର୍ବରୁ ମୋତେ ସେମାନେ ଘୃଣା କରୁଛନ୍ତି। ଏହିପରି ଜହନ ପୁସ୍ତକରେ ଆମେ ପାଉଛୁ, ଜହନ କହୁଛନ୍ତି, ଯୀଶୁଖ୍ରୀଷ୍ଟ ଏହିପରି କହିଥିଲେ, ଯଦି ଜଗତ ତୁମକୁ ଘୃଣା କରୁଛି ଏହା ମାନେ ସେମାନେ ମୋତେ ବି ଘୃଣା କରୁଛନ୍ତି। ଆଜି ଆମର ରହୁଥିବା ଏହି ଜଗତ ବନ୍ଧୁ ଆଗାମୀ ଦୁଃଖ ସମୟରେ ଜଣେ ପ୍ରକୃତ ବିଶ୍ୱାସୀ ଯୀଶୁଙ୍କ ପ୍ରତିବୋଧ ଅନୁଗାମୀମାନଙ୍କ ଜୀବନର କେବଳ ଖରାପ ହେବ। ବାସ୍ତବରେ କିଛି ସମୀକ୍ଷାର ଆଜିର ପାସ୍ ବିଷୟରେ କହିଛନ୍ତି ଯେ ଯୀଶୁ ଦୁଃଖ ସମୟରେ ଆମର ବିଷୟରେ ବର୍ଣ୍ଣନା କରିଛନ୍ତି ବନ୍ଧୁ, ଏବଂ ଏହା ପ୍ରଥମ 3 ସିଲ୍ ସହିତ ସମାନ ହୋଇଛି। ପ୍ରକାଶିତ ବାକ୍ୟରେ ଆମେ ପାଉଛୁ, ଏହାର ଏପରିକି ନୁହେଁ ମୁଁ ଜଣେ ନାହିଁ ଆଜି ପାଇଁ, ତଥାପି ଆମେ ଯୀଶୁଙ୍କ ବାକ୍ୟକୁ ମୂଲ୍ୟରେ ନେବା ଯାଉଅଛୁ। ଯୀଶୁ ସିଧାସଖଳ ଆମର ହୋଇଥିବା ଦୁଃଖର ସମୟ ସହିତ ମୁକାବିଲା ହୋଇଥିଲେ ଯେତେ ସେବେ ଏହି ପୃଥିବୀରେ ବାସ କରୁଥିଲେ। ସର୍ବପ୍ରଥମରେ ଯଦି ଏହା ଈଶ୍ୱରଙ୍କ ବାକ୍ୟରେ ଅଛି ବନ୍ଧୁ, ଏହା ଏକ କାରଣ ପାଇଁ ଅଛି ଏବଂ ଆମକୁ ଏହା ଜାଣିବା ଆବଶ୍ୟକ। ଦ୍ୱିତୀୟରେ, ଏକ ସେମିନାରୀ ପ୍ରେସରେ ମୋତେ ଚ୍ୟାଲେଞ୍ଜ କରିଥିଲେ ବନ୍ଧୁ, ସେ ଇଂରାଜୀ ଅପେକ୍ଷା ଗ୍ରୀକ୍ ଭଲ କରିଥିଲେ। ଚର୍ଚ୍ଚର ଏକ ଦୁଃଖଦ ଘଟଣା ବିଷୟରେ ସେ ମୋତେ ଯାହା କହିଥିଲେ ତାହା ହେଲା, ପ୍ରକୃତରେ ବାଇବଲ ଯେଉଁଠାରେ କହୁଛି ମୋତେ ଦେଖାଅ, ମୁଁ ପାଇଲି ନାହିଁ ମୋତେ ବୋଲି ନିଜ ପାଇଁ ଶାସ୍ତ୍ର ଅନୁସନ୍ଧାନ କରିବାକୁ ପଡ଼ିଲା। ବନ୍ଧୁ, ଦେଖନ୍ତୁ, ସମଗ୍ର ଅଲିଭେଟ୍ ବକ୍ତବ୍ୟରେ ଯୀଶୁଖ୍ରୀଷ୍ଟଙ୍କ ତୁମ ଭାବରେ ସମ୍ବୋଧନ କରନ୍ତି। ଯେତେବେଳେ ତୁମେ ଏସବୁ ଦେଖିବ କିମ୍ବା ଯେତେବେଳେ ସେମାନେ ତୁମକୁ କହନ୍ତି ଇତ୍ୟାଦି, ଶିଷ୍ୟମାନେ ଆସିଥିବାକୁ ଥିବା ବିଶ୍ୱାସୀଙ୍କ ପ୍ରତିନିଧି ଭାବରେ ଯୀଶୁ କହିଥିଲେ, ଯେପରି ତାଙ୍କ ଅନୁଗାମୀମାନେ ଏହି ସମସ୍ତ ଜିନିଷର ଦେଖିବେ ଏବଂ ଅନୁଭବ କରିବେ ଯାହା ଶେଷ ପୂର୍ବରୁ ତାଙ୍କ ଫେରିବା ପୂର୍ବରୁ। ଏହା ଲାଗୁଛି ଯେ ଯୀଶୁ ଯାହା କହୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ପାଇଁ ସେମାନଙ୍କୁ ମନେ ରଖିବା ଆବଶ୍ୟକ। ବନ୍ଧୁ, ମୁଁ ସେହି ବ୍ୟକ୍ତିକୁ ପବିତ୍ର ଶାସ୍ତ୍ର ଦ୍ୱାରା ଖୋଲି ଯାହା ଯାହା କହିଲି ପରେ ସେ ବିଶ୍ୱାସ କଲେ। ଯଦି ଆସେ ଏବଂ ମୋତେ ଏହିସବୁ ଜିନିଷକୁ ଦୂରେଇ ନେବାକୁ ଯାଏ ତାହେଲେ ଚମତ୍କାର ହେବା ଉଚିତ ନୁହେଁ। କିନ୍ତୁ ଯଦି ତାଙ୍କ ଯୋଜନାରେ ମୁଁ ଏହିସବୁ ଜିନିଷ ଦେଇଯିବି ତେବେ ମୁଁ ପ୍ରସ୍ତୁତ ହେବି। ବନ୍ଧୁ, ତେଣୁ ମୁଁ ଆସୁଥିବା ବିଷୟଗୁଡ଼ିକ ବିଷୟରେ ଏହି ଶିକ୍ଷାଗୁଡ଼ିକ ଯତ୍ନର ସହ ଦେଖିବି ଏବଂ ନିଜ ପାଇଁ ଶାସ୍ତ୍ରଗୁଡ଼ିକ ଖୋଲିବି। ଯଦି ଆଜି ଆଉ ଏଇ କିଛି ନାହିଁ, ଆପଣଙ୍କ ବାକ୍ୟ ଜାଣିବାର ଆବଶ୍ୟକତା ଦେଖିପାରିବେ କି? ବନ୍ଧୁ, ଯେଉଁ ବ୍ୟକ୍ତି ମୋତେ ଏହିପରି ପ୍ରଶ୍ନ କରିଥିଲେ, ପବିତ୍ର ଶାସ୍ତ୍ରରେ ଏହିସବୁ ଲେଖା ଅଛି କି? ଆପଣମାନେ ସେହି ପବିତ୍ର ଶାସ୍ତ୍ର ଖୋଲି ଜାଣିବାକୁ ଇଚ୍ଛା କରୁଛନ୍ତି କି? ହୋସିଓରେ କୁହନ୍ତି, ମୋର ଜ୍ଞାନଠାରେ ଅଭାବ ହେତୁ ମୋର ଲୋକମାନେ ଧ୍ୱଂସ ହୋଇଛନ୍ତି। ବନ୍ଧୁ, ଜ୍ଞାନ ବିନା ଲୋକମାନେ ସହଜରେ ବିଭ୍ରାନ୍ତ ହୋଇପାରନ୍ତି। ବନ୍ଧୁ, ଯେପରି ଆମେ ଦେଖିବା ଯେ ପ୍ରକୃତରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଯେତେବେଳେ ଶେଷ ସମୟ ଏବଂ ତାଙ୍କ ପରିବା ବିଷୟରେ ପ୍ରଶ୍ନ ପଚାରିଲେ, ଯୀଶୁ କହିଥିଲେ ମାଥ୍ୟୁ 4:24 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ ରୁହ ଯେ କେହି ତୁମକୁ ଭ୍ରାନ୍ତ କରିବେ ନାହିଁ। ବନ୍ଧୁ, ଏହାକୁ ଦେଖ, ଅନ୍ୟ ଅନୁବାଦ ଗୁଡ଼ିକରେ ସାବଧାନ ବା କୁହାଯାଏ ଧ୍ୟାନ ଦିଅନ୍ତୁ। ଗ୍ରୀକ୍ ଭାଷାରେ ବ୍ୟବହାର ସ୍ପଷ୍ଟ, ସଜାଗ ରୁହ, ସାବଧାନ ରୁହ, ଯତ୍ନନୀୟ ଏହିପରି କୁହେ। ପ୍ରତାରଣା ନ କରିବା, ଭ୍ରାନ୍ତ ନ ହେବାକୁ ଯୀଶୁ ଏଠାରେ ଏକ ଚେତାବନୀ ଆମମାନଙ୍କୁ ଦେଉଛନ୍ତି। ଯୀଶୁ କାହିଁକି କହିବେ ଏହିପରି, ବା ଯୀଶୁ କାହିଁକି ଏହିପରି ଚେତାବନୀ ଦେଲେ, ଯେପରି ଆମେ ଜାଣିବା ଆଉ ଅନ୍ୟମାନଙ୍କୁ ସେ ବିଷୟରେ ପ୍ରଚାର କରିବା। ଯୀଶୁ ଜାଣିଛନ୍ତି କି ପ୍ରଚାରକମାନେ ଉଠିବେ ଏବଂ ଏକ ବଡ଼ ହସ ସହିତ ଲୋକମାନଙ୍କୁ କୁହନ୍ତୁ ଯେ ସେମାନେ ସର୍ବଦା ସେମାନଙ୍କ ଉତ୍ତମ ଜୀବନ ପାଇପାରିବେ, ଅଥବା ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ହେତ ଧନ ଏବଂ ସମୃଦ୍ଧିର ପ୍ରତିଜ୍ଞା ସହିତ ତୁମର କାନକୁ ଟିକେ ଦେବେ। ବାସ୍ତବରେ ପାଉଲ, ପିତର, ଜାକୁବ, ଜହନ ଏବଂ ଏବ୍ରିୟ ଲେଖକମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ ମଣ୍ଡଳୀକୁ ପତ୍ରଗୁଡ଼ିକର ଏକ ଉତ୍ତମ ଅଂଶ, ଯାହା ଆମେ ଗତ ସପ୍ତାହରେ ଆଲୋଚନା କରିଥିଲୁ। ବନ୍ଧୁ, ଯେଉଁମାନେ ସେମାନଙ୍କୁ ପ୍ରତାରଣା କରିବେ ସେ ବିଷୟରେ ବାରମ୍ବାର ଚେତାବଣୀ ଦେଇଥିଲେ। ବନ୍ଧୁ, ଯୀଶୁ ସାବଧାନ ରୁହନ୍ତୁ, ସେ ଖ୍ରୀଷ୍ଟଙ୍କ ଅପେକ୍ଷା ଜଗତର ପ୍ରାଥମିକ ନୀତ ଅନୁଯାୟୀ ପୁରୁଷଙ୍କ ପରମ୍ପରା ଅନୁଯାୟୀ ଦର୍ଶନ ଏକ ଖାଲି ପ୍ରତାରଣା ମାଧ୍ୟମରେ କେହି ଆପଣଙ୍କୁ ବନ୍ଦୀ କରନ୍ତି ନାହିଁ। ବନ୍ଧୁ, ପ୍ରସଙ୍ଗରେ ଯେଉଁମାନେ ମିଥ୍ୟା ଖ୍ରୀଷ୍ଟଙ୍କ ଅନୁସରଣ କରିବେ ସେମାନଙ୍କ ବିଷୟରେ ଯୀଶୁ ଚେତାବନୀ ଦେଉଛନ୍ତି। ମାଥ୍ୟୁ 24:5 ଆମେ ପାଉଛୁ, କାରଣ ଅନେକ ମୋ ନାମରେ ଆସିବେ ଖ୍ରୀଷ୍ଟ, ମୁଁ ଖ୍ରୀଷ୍ଟ ଏବଂ ଅନେକଙ୍କୁ ବିଭ୍ରାନ୍ତ କରିବେ, ଏହିପରି ମାଥ୍ୟୁ 24:5 ଆମେ ପାଉଛୁ। ବନ୍ଧୁ, ମିଥ୍ୟା ଶିକ୍ଷକମାନେ ଯୀଶୁଙ୍କ ନାମରେ ଆହ୍ୱାନ କରିବେ, ସେମାନେ ଚର୍ଚ୍ଚ ବାକ୍ୟ ବ୍ୟବହାର କରିବେ ଏବଂ ବାଇବଲରୁ ଉର୍ଦ୍ଧ୍ୱଶ୍ରବଣ କରିପାରନ୍ତି, କିନ୍ତୁ ସେମାନେ ସେମାନଙ୍କ ମନ୍ଧର୍ବକ ବାଛନ୍ତି ଏବଂ ପ୍ରସଙ୍ଗଗୁଡ଼ିକ ବ୍ୟବହାର କରନ୍ତି। ଆମର ବାଇବଲ, ପୁରା ବାଇବଲ ବିଷୟରେ ଭଲ ପାଇବାରେ ଜାଣିବା ଦ୍ୱାରା ଆମେ ପ୍ରତ୍ୟେକଙ୍କ ମହତ୍ଵ ଦେଖିବା ଆରମ୍ଭ କରିପାରିବା କି? ଅନେକ କହିବେ ଯେ ସେମାନେ ବୋକା ହେବେ ନାହିଁ। ବନ୍ଧୁ, ମାଥ୍ୟୁ 24:23-27 ଆମେ ପାଉଛୁ ଏହିପରି ଯେ, ତାପରେ ଯଦି କେହି ଆପଣଙ୍କୁ କହନ୍ତି, ଦେଖ ଏଠାରେ ଖ୍ରୀଷ୍ଟ କିମ୍ବା ସେଠାରେ ଅଛନ୍ତି, ଯୀଶୁ କହନ୍ତି ତାଙ୍କୁ ତୁମେ ବିଶ୍ୱାସ କର ନାହିଁ, କାରଣ ମିଥ୍ୟା ଖ୍ରୀଷ୍ଟ ଏବଂ ମିଥ୍ୟା ଭବିଷ୍ୟତ ବକ୍ତାମାନେ ଉତ୍ପନ୍ନ ହେବେ ଏବଂ ବଡ଼ ଚିହ୍ନ ଏବଂ ଆଶ୍ଚର୍ଯ୍ୟ କାର୍ଯ୍ୟ ଦେଖାଇବେ, ଯାହା ସମ୍ଭବ ହେଲେ ମନୋନୀତ ଲୋକଙ୍କୁ ମଧ୍ୟ ବିଭ୍ରାନ୍ତ କରିବେ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ଯୀଶୁଖ୍ରୀଷ୍ଟ କହୁଛନ୍ତି, ଦେଖ ମୁଁ ତୁମକୁ ଆଗରୁ କହିଅଛି ଏହିସବୁ ବୋଲି ଯୀଶୁଖ୍ରୀଷ୍ଟ କହିଲେ। ବନ୍ଧୁ, ଯୀଶୁଖ୍ରୀଷ୍ଟ ଏହିସବୁ ଆମମାନଙ୍କୁ ଆଗରୁ କହିସାରିଛନ୍ତି। ଏହିପରି ମିଥ୍ୟା ଖ୍ରୀଷ୍ଟୀୟ ମିଥ୍ୟା ଭବିଷ୍ୟତ ବକ୍ତାମାନେ ଆସିବେ, ଆଉ ତାଙ୍କ ମିଥ୍ୟା କଥାରେ ଆମମାନଙ୍କୁ ଈଶ୍ୱରଙ୍କ ପଥରୁ ବିମୁଖ କରାଇବେ। ପ୍ରସଙ୍ଗରେ ଏହି ପାସ୍ ଅତ୍ୟଧିକ ଦୁଃଖ ସମୟରେ ପରିସ୍ଥିତିକୁ ସାମନା କରିଥାଏ। ବନ୍ଧୁ, ଯେପରି ପାଉଳ ଥେସଲୋନିକୀମାନଙ୍କୁ ଚେତାବନୀ ଦେଇଛନ୍ତି, ଯେଉଁମାନେ କହିଥିଲେ ଯେ ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ଘଟିଛି। ବନ୍ଧୁ, ଯଦି ଆପଣ ଥେସଲୋନିକ ବହି ପଢ଼ିବେ, ସେଠି ଆପଣ ପାଇବେ ଥେସଲୋନିକ 2ରେ କି ଯେ ତୁମେ ତୁମର ସ୍ୱନ୍ଦନଠାରୁ ଶୀଘ୍ର ହଲାଇବ ନାହିଁ, କିମ୍ବା ଆତ୍ମା କିମ୍ବା ବାର୍ତ୍ତା କିମ୍ବା ଚିଠି ଦ୍ୱାରା ବିଚଳିତ ହେବ ନାହିଁ, ଯେପରି ପ୍ରଭୁଙ୍କ ଦିନ ଆସିଛି। ତୁମର କୌଣସି ପ୍ରକାରେ ପ୍ରତାରଣା କର ନାହିଁ। ଯୀଶୁ ଆସିବା ପୂର୍ବରୁ ଯାହା ଘଟିବା ତାହା ପାଉଳ ସେମାନଙ୍କୁ କହୁଛନ୍ତି। ବନ୍ଧୁ, କାରଣ କେହି ଜଣେ ସେମାନଙ୍କୁ ବିପଦଗାମୀ କରିଥିଲେ। ଆମେ କ'ଣ ଜାଣିବା ଉଚିତ? ବନ୍ଧୁ, ଯୀଶୁ କହନ୍ତି ମାଥିଓ 24:6, ଆପଣ ଯୁଦ୍ଧ ଏବଂ ଯୁଦ୍ଧର ଖୋଜ ଶୁଣିବେ, ଦେଖନ୍ତୁ ଯେ ଆପଣ ଭୟଭୀତ ହୁଅନ୍ତୁ ନାହିଁ, କାରଣ ସେହି ଜିନିଷ ଗୁଡ଼ିକ ନିୟମ ଘଟିବ, କିନ୍ତୁ ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯେପରି ଆମେ ବର୍ତ୍ତମାନ ରୁଷିଆ ୟୁକ୍ରେନ୍ ଯୁଦ୍ଧ ବିଷୟରେ ଆମେ ଦେଖୁଅଛୁ, ପବିତ୍ର ଶାସ୍ତ୍ର ବାଇବଲ କହୁଛି ଆପଣ ଯୁଦ୍ଧ ଏବଂ ଯୁଦ୍ଧର ଖୋଜ ଶୁଣିବେ। ଦେଖନ୍ତୁ, ଏହା ତୁମମାନଙ୍କୁ ଭୟଭୀତ ନ କରୁ, କାରଣ ସେହି ଜିନିଷ ଗୁଡ଼ିକ ନିଶ୍ଚିତ ଘଟିବ, କିନ୍ତୁ ତାହା ଏପର୍ଯ୍ୟନ୍ତ ଶେଷ ହେବ ନାହିଁ। ବନ୍ଧୁ, ଏହାକୁ ଭଲ ଭାବରେ ପଢ଼ନ୍ତୁ। ଯୁଦ୍ଧ ଏବଂ ଯୁଦ୍ଧର ଖୋଜ ଶୁଣିବା ବାଲକ ତାହା ଆଜି ଆମ ଦୁନିଆକୁ ସଠିକ୍ ଭାବରେ ବର୍ଣ୍ଣନା କରେ କି? କିନ୍ତୁ ଯଦି ଆମେ ଇତିହାସକୁ ପୁନର୍ବାର ଦେଖୁ, ଏହା ଆରମ୍ଭରୁ ଦୁନିଆର ପରିସ୍ଥିତିକୁ ବର୍ଣ୍ଣନା କରୁଛି। ଯୀଶୁ ପୃଥିବୀ ବୁଲିବା ପରଠାରୁ ବା ଯୀଶୁ ପୃଥିବୀରେ ଥିବା ଠାରୁ ଯୁଦ୍ଧ ଏବଂ ଯୁଦ୍ଧର ଗୁଜବ ଆମ ସହିତ ଅଛି। ଦେଖ ଯେ ତୁମେ ଭୟଭୀତ ନୁହଁ ହୁଅ ନାହିଁ ବୋଲି ସେ କହନ୍ତି। ଶେଷ ପର୍ଯ୍ୟନ୍ତ ଏହି ଜିନିଷଗୁଡ଼ିକ ଆମକୁ ବ୍ୟତୀତ କରିବାକୁ ଦିଅନ୍ତୁ ନାହିଁ। ବାସ୍ତବରେ ଆମେ ଏହି ଜିନିଷଗୁଡ଼ିକୁ ବନ୍ଧୁ ଆଶା କରିବା ଉଚିତ, କାରଣ ଆମେ ପାପରେ ପରିପୂର୍ଣ୍ଣ ଏକ ପତିତ ଦୁନିଆରେ ବାସ କରୁଛୁ। ଯୀଶୁ କହିଲେ, କାରଣ ସେହିସବୁ ଘଟିବା ଉଚିତ, ତାହା ଘଟିଛି କାହିଁକି ଅଟେ। ବେଳେବେଳେ ଆମେ ଚାରିପାଖକୁ ଚାହିଁଥାଉ ଏବଂ ଏହା କେବଳ ମନ୍ଦ ନିୟନ୍ତ୍ରଣରେ ଥିବା ପରି ଦେଖାଯାଏ ନାହିଁ, କିନ୍ତୁ ଯୁଦ୍ଧରେ ଜିତିଲା ପରି ଦେଖାଯାଏ। କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଈଶ୍ୱର ଏହି ସବୁ ପାଇଛନ୍ତି। ଈଶ୍ୱର ତଥାପି ସିଂହାସନରେ ଅଛନ୍ତି ଏବଂ ଏଥିରୁ କୌଣସିଟି ତାଙ୍କୁ ଅନାଜଣାରେ ଧରନ୍ତି ନାହିଁ। ସେ ସବୁକୁ କାହିଁକି ଅନୁମତି ଦିଅନ୍ତି ମୁଁ ଜାଣେ ନାହିଁ। ବୋଧହୁଏ ତାଙ୍କ ଲୋକଙ୍କ ପରୀକ୍ଷା କରିବା ପାଇଁ, କିନ୍ତୁ ତାଙ୍କର ସବୁବେଳେ ବଡ଼ ଚିତ୍ର ଅଛି ବନ୍ଧୁ, ଏବଂ ମୁଁ ନୁହେଁ। ଈଶ୍ୱର ଜାଣନ୍ତି ଏହିସବୁ ଜିନିଷ ତାଙ୍କ ଗୌରବ ପାଇଁ କିପରି କାର୍ଯ୍ୟ କରିବ, ଏବଂ ମୋର କାମ ହେଉଛି ତାଙ୍କ ଉପରେ ବିଶ୍ୱାସ କରିବା ଏବଂ ମୋତେ ଯୀଶୁଙ୍କ ଉପରେ ନଜର ରଖିବା। ବନ୍ଧୁ, ଯେତେବେଳେ ଆମେ ଏହିସବୁ ଘଟଣା ଘଟୁଥିବାର ଦେଖୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ ଅତି ଶାନ୍ତ ଭାବରେ କହୁଛନ୍ତି, କିନ୍ତୁ ଏହା ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୀଶୁ ଆମକୁ କହୁଛନ୍ତି ଯେ ତାଙ୍କ ଆଗମନ ଲକ୍ଷଣ କ'ଣ ନୁହେଁ। ବନ୍ଧୁ, ଯେପରି ଆମେ ଦେଖୁ ତାର ମାଥିଓ 24:7, କାରଣ ଜାତି ଜାତି ବିରୁଦ୍ଧରେ ରାଜ୍ୟ ରାଜ୍ୟ ବିରୁଦ୍ଧରେ ଉଠିବ ଏବଂ ବିଭିନ୍ନ ସ୍ଥାନରେ ଦୁର୍ଭିକ୍ଷ ଭୂକମ୍ପ ଏହିପରି ହେବ। ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଘେରାଇ ରଖିଅଛି, ଏହା ଏକ ଲକ୍ଷଣ। ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ। ଯେଉଁ କରୋନା ମହାମାରୀ ଅନେକଙ୍କ ଜୀବନ ନେଇସାରିଛି, ବର୍ତ୍ତମାନ ଯେଉଁ ରୁଷିଆରେ ୟୁକ୍ରେନ୍ର ଯେଉଁ ଯୁଦ୍ଧ ଚାଲିଛି, ବର୍ତ୍ତମାନ ଯେଉଁ ପରିସ୍ଥିତି ଆମ ପୃଥିବୀରେ ଘଟିଅଛି, ଏହିସବୁ ଲକ୍ଷଣ। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଆଉ ଯେବେ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ, ଯେତେ ଲୋକ ତାହାଙ୍କଠାରେ ବିଶ୍ୱାସ କରୁଛନ୍ତି ସେମାନେ ତାହାଙ୍କ ସହ ହାତ ମିଳେଇ ସେହି ସ୍ୱର୍ଗରାଜ୍ୟକୁ ଯିବେ ଆଉ ସେଇଠି ସଦାସର୍ବଦା ବାସ କରିବେ। ଆପଣ କ'ଣ ସେହି ସ୍ୱର୍ଗରାଜ୍ୟରେ ବାସ କରିବା ପାଇଁ ଇଚ୍ଛା କରୁଛନ୍ତି କି? ଯେହେତୁ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ଯେଉଁ ଲକ୍ଷଣ ଗୁଡ଼ାକ ଆମେ ଦେଖୁଅଛୁ, ଯେଉଁ ପରିସ୍ଥିତିରେ ଆମେ ରହୁଅଛୁ, ଏହାମାନଙ୍କୁ ସ୍ଥିତ ଦିଏ ଯେ ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ହଁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ବନ୍ଧୁ, ଯେଉଁ ଲକ୍ଷଣ ଯୀଶୁଖ୍ରୀଷ୍ଟ ଦେଇଛନ୍ତି ତାଙ୍କ ଆଗମନ ଅନୁସାରେ ଆମ ସମ୍ମୁଖରେ ଘଟୁଅଛି। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା, ଯେପରିକି ଆମ ଆଧ୍ୟାତ୍ମିକ ଜୀବନରେ, ନୈତିକ ଜୀବନରେ ଆମେ ଶକ୍ତିଶାଳୀ ରହିବା, ତାଙ୍କଠାରେ ବିଶ୍ୱାସ କରି ରହିବା, ଯେପରି ଯେଉଁ ପରିସ୍ଥିତିରେ ଆମେ ଗତି କଲେ ବି ଆମେ ତାଙ୍କଠାରେ ବିଶ୍ୱାସ କରି ଆମେ ଆମ ଜୀବନକୁ ଆଗକୁ ପରିଚାଳନା କରିପାରିବା। ତାହେଲେ ଚାଲନ୍ତୁ ଆମ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ପ୍ରଭୁ, ବର୍ତ୍ତମାନ ଯେଉଁ ଯୁଦ୍ଧ, ଯେଉଁ ସମସ୍ୟା ସାରା ପୃଥିବୀରେ ଘେରି ରହିଅଛି, ସେହି ସମସ୍ୟାରୁ ଦୂରେଇ ରହିବା ପାଇଁ ଆମମାନଙ୍କୁ ସାହାଯ୍ୟ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମୁଁ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।